ଗଳ୍ପ ଯାତ୍ରା ଗାଳ୍ପିକ ମାୟାଧର ସାହୁ। ହଠାତ୍ ରାତିରେ ଅସ୍ପଷ୍ଟ ଭାବେ ଯେଉଁ ଲହର ଶୁଭିଲା, ମନେ ହେଲା ତାହା ଯେମିତି ଗାଁ ମଝିରୁ କେତେ ସ୍ତ୍ରୀ ଲୋକଙ୍କର କାନ୍ଦଣା। ଆମେ ବାପ ପୁଅ ସେତେବେଳେ ଏକା ଥାଳିରେ ଖାଇ ବସିଥାଉ, ଭାତ ସାଥିରେ ବଡ଼ ମାଛ ଝୋଳ। ଗାଁରେ ବଡ଼ ମାଛ ତରକାରୀ ହେବା ଏକ ପର୍ବ ସଦୃଶ। ଗାଁ ପୋଖରୀରେ ଜାଲ ପଡ଼ିଥିଲା। ଏଭଳି ଶୁଭ ଘଡ଼ି ଆସେ ବର୍ଷକେ ଥରେ। ବାପା ତରତର ହେଉ ହେଉ କହିଲେ, ଜଲ୍ଦି ଜଲ୍ଦି ଖାଇଦେରେ। ମନକୁ ପାପ ଛୁଇଁଲା, ବୁଢ଼ାଟା ସତରେ କ'ଣ ଚାଲିଗଲା ନା କ'ଣ? ବିଜୁଳି ବେଗରେ ଚାଲିଲା ହାତ ଏବଂ ପାଟି। ନୂଆବୋଉ ଧଇଁ ସଇଁ ହୋଇ କହିଲେ, ହଁ ହଁ, ତାଙ୍କରି ଘର ଆଡ଼ୁ ପାଟି ଶୁଭୁଛି ବୋଧ ହୁଏ। ମାତ୍ର ବୋଉ ତାଙ୍କୁ ରୋକିଦେଇ କହିଲା, ଇଏ ତୋର କେମିତିକା ବିବେକ ଲୋ ମା, ବାପ ପୁଅକୁ ଏମିତି ତର୍ଛଉଛୁ କାହିଁକି? ମାଛ କଣ୍ଟା ତଣ୍ଟିରେ ଲାଗିଯିବ ଟି? ମୋ ସାନ ଭାଇ ସେତେବେଳକୁ ଭୋଜନାନ୍ତ ହାକୁଟିଟିଏ ମାରୁ ମାରୁ ଆମକୁ ଅଭୟ ଦେବା ଭଳି କହିଲା, ତୁ ଧୀରେ ସୁସ୍ଥେ ଖାଉଥା ଭାଇ, ଆମେ ତ ପ୍ରକୃତ କଥା କ'ଣ ସଠିକ୍ ଜାଣିନୁ, ଖାଲି କାନ୍ଦଣାଟା ଯାହା ଶୁଭୁଛି। ମୁଁ ଦାଣ୍ଡକୁ ଯାଉଛି, ଯଦି ତାଙ୍କର କେହି ଖବର ଦେବାକୁ ଆସୁଥିବେ ତେବେ ମୁଁ କଥାବାର୍ତ୍ତା ବାହାନାରେ ତାକୁ ବାଟରେ 5 ମିନିଟ୍ ରୋକିଦେଇପାରିବି, ସେତିକି ଟାଇମ୍ରେ ତ ତମ କାମ ଶେଷ। ଆମେ ହାତ ଧୋଇ ହେଲା ବେଳକୁ କାନ୍ଦଣାର ସ୍ପଷ୍ଟତା, ଆବେଗ ଓ ସମବେତତାରୁ ନିଃସନ୍ଦେହ ହେଲୁ ଯେ ଘନ ବଡ଼ବାପା ଚାଲିଗଲେ। ଘନ ବଡ଼ବାପା ଘର ଆମର ମୋଡ଼ାସାଙ୍ଗୀ ଭାଇଆ। ଗାଁରେ ଏଇଭଳି ଆମ ଭାଇ ଅନେକ, ଏଣୁ ଏତେ ଲୋକଙ୍କ ଭିତରେ ବର୍ଷ ତମାମ ଜନ୍ମ ମୃତ୍ୟୁର ଲୀଳା ପ୍ରାୟ ଲାଗି ରହିଥାଏ। ବିଶେଷତଃ ଜନ୍ମ ଏନ୍ତୁଡ଼ିରୁ ବର୍ଷ ଭଳି ଛୁଟଣ ନଥାଏ, ଏଣୁ ନିୟମ ଦୃଷ୍ଟିରୁ ସେସବୁ ସମୟରେ ପର୍ବ ପାଳନ, ଠାକୁର ପୂଜା, ଆମିଷ ସେବନ ଆଦି ଅନେକ ରୋଚକ ଜିନିଷରୁ ବଞ୍ଚିତ ହେବାକୁ ପଡ଼େ। ଶବ ପଡ଼ିଥିଲେ ତ ଦିନଭରି ଖାନାପାଣି ବନ୍ଦ। ଯାହା ହେଉ, କୌଣସି ମତେ ଆଜି ଖାଇବା କାମଟି ବଢ଼ିଗଲା। ଆମେ ବାପ ପୁଅ ଦାଣ୍ଡକୁ ଆସିଲା ବେଳକୁ କାନ୍ଦଣାଟା ବଡ଼ ମର୍ମନ୍ତୁଦ ହେଲା। ଆମେ ସେଇ ଦିଗରେ ପାଦ ବଢ଼ାଇଲୁ। ପୁରୁଖା ବିଜ୍ଞ ଲୋକମାନେ ବଡ଼ ଗମ୍ଭୀର ଦିଶୁଥାନ୍ତି, ଆଉ ସ୍ତ୍ରୀ ଲୋକମାନେ ଲୁଟି ଯାଉଥାନ୍ତି ଭୂଇଁରେ। ସେଇ ଶୋକସନ୍ତପ୍ତ ସମବେତକୁ ଆଶ୍ୱାସନା ଦେଲା ଭଳି ଏକ ଦାର୍ଶନିକ ଭଙ୍ଗୀରେ ନଟିଆ ଦାଦା କହି ଉଠିଲେ, ଯାବତ୍ ଜନମମ୍ ତାବତ୍ ମରଣମ୍, ପୁନରପି ଜନନୀ ଜଠରେ ଶୟନମ୍। ଏହି ପରିପ୍ରେକ୍ଷୀରେ ବାପା ଆଉ ଚୁପ୍ ରହିପାରିଲେ ନାହିଁ। ସମ୍ମତି ସୂଚକ ମୁଣ୍ଡ ଟୁଙ୍ଗାରି ଦେଇ କହିଲେ, ଠିକ୍ କଥାଟାଏ କହିଲୁ ରେ ନଟ, ଏ ଜୀବ ମରଣ ନିକଟେ, ବେଗେ ଚିନ୍ତାଇ ଆନ ଘଟେ। ଘନ ଭାଇ ଦୁସୁରା ଘଟ ଠାବ କରି ସାରିବେଣି। ନୃସିଂହ ଭାଇ, ଯିଏକି ଘନ ବଡ଼ବାପାଙ୍କର ପୁଅ, ରହି ରହି ଧକେଇ ଧକେଇ କାନ୍ଦୁଥିଲେ। ମାତ୍ର ମାଳତୀ ଭାଉଜଙ୍କୁ ଦେଖି ଅନ୍ୟମାନଙ୍କର ଧୈର୍ଯ୍ୟ ରହିବା ବଡ଼ କଠିନ। ପରଲୋକଗତ ଶ୍ୱଶୁରଙ୍କର ଅସୁମାରି ଗୁଣ ବାହୁନି ବାହୁନି କେତେବେଳେ ମାଟି କାନ୍ଥରେ ମୁଣ୍ଡ ବାଡ଼େଇ ଦେଉଥାନ୍ତି, ତ କେତେବେଳେ ଗଡ଼ି ଯାଉଥାନ୍ତି ଭୂଇଁରେ। ସେଇ ମର୍ମାନ୍ତକ କାନ୍ଦଣା ଭିତରେ ଆଶୁ କବିତାମାନ ଛନ୍ଦି ହୋଇଯାଉଥାଏ। ତମେ ଏ ଗାଁରେ ଥିଲ ମାଷ୍ଟର ମୋ ବାପା, ଚାଲିଗଲ ଏବେ କରି ଅନ୍ତର ମୋ ବାପା, ତମ ପରି ବୁଦ୍ଧି କାହାର ହେବ ମୋ ବାପା, ଗୋରୁ ଗାଈ ଧନ୍ଦା କିଏ ବୁଝିବ ମୋ ବାପା, ତମ ପରି ଜଣେ କାହୁଁ ଆସିବ ମୋ ବାପା, ବିଲବାଡ଼ି ଏବେ ଉଜୁଡ଼ି ଯିବ ମୋ ବାପା। ପିଲାମାନେ ବୁଢ଼ା ବାପା ବୁଢ଼ା ବାପା କହି ରାହା ଧରିଥାନ୍ତି। କାନ୍ଦଣା ସଂକ୍ରମି ଯାଇଥାଏ ସମସ୍ତଙ୍କୁ। ଶୋକାକୁଳ ପରିବାରକୁ ବୋଧ ଦେବାକୁ ଯାଉଥିବା ଲୋକମାନେ ବୋଧ ଦେବେ କ'ଣ, ବରଂ ନିଜେ କାନ୍ଦି କାନ୍ଦି ବାହୁଡ଼ି ଆସୁଥାନ୍ତି। ଅଳ୍ପ କେଇ ଜଣ ସ୍ଥିତ ପ୍ରଜ୍ଞଙ୍କୁ ବାଦ ଦେଲେ ସମବେତରୁ ଅନେକ ସଶବ୍ଦେ କାନ୍ଦୁଥାନ୍ତି। ଆରେ ନୃସିଂହ, ଧୈର୍ଯ୍ୟ ଧର, ତୁ ଏମିତି ଅସ୍ଥିର ହେଲେ ବୋହୁ ଓ ପିଲାଙ୍କୁ କ'ଣ ଆଉ ସମ୍ଭାଳି ହେବ? ଏମିତି ତ ଅଚାନକ କିଛି ନୁହେଁ ବାପ, ତାଙ୍କ ସମୟ ଆସିଗଲା, ସେ ଗଲେ। ଏ ସଂସାରର ଲୀଳାଖେଳା ତ ତାଙ୍କର ସରିଥିଲା, ସିଏ ଏବେ ଜାଣି ତରିଗଲେ। ଏଇଠି ଘାଣ୍ଟି ହେବା ଅପେକ୍ଷା ପରଲୋକ ବରଂ ଭଲ, କିଏ ବି ଏଠି ଆଉ ସବୁ ଦିନକୁ ଟିକେଟ୍ କାଟିଛି, ଜନୈକ ବୃଦ୍ଧ ସାନ୍ତ୍ୱନା ଦେଲେ। କିଛି କ୍ଷଣ ଅବୁଝା ରହିବା ଭଳି ରହିବା ଉତ୍ତାରେ ନୃସିଂହ ଭାଇ ଧୈର୍ଯ୍ୟ ଧରିଲେ। ମାଳତୀ ଭାଉଜଙ୍କ ତଣ୍ଟି ପଡ଼ିଯାଇଥାଏ, କାନ୍ଦଣା ରୋକିବାକୁ ବୁଢ଼ୀ ଜଣେ ତାଙ୍କ ପାଟିକୁ ଚାପି ଧରିଥାଏ, ଏଣୁ ସେ ଖାଲି ଏଁ ହେଉଥାନ୍ତି, ମଝିରେ ମଝିରେ ଉଚ୍ଚସ୍ୱର ବାହାରି ପଡ଼ୁଥାଏ। ସମସ୍ତଙ୍କୁ ଗୋଟାଏ କିଙ୍କର୍ତ୍ତବ୍ୟ ବିମୂଢ଼ତା ଘେରି ରହିଥାଏ। ହଠାତ୍ ମଧୁଆ ଗାଁ ମୁଣ୍ଡରେ ଥିବା ତେନ୍ତୁଳି ଗଛଟା ଉପରକୁ ଟର୍ଚ୍ଚ ପକାଇଦେଇ କହିଲା, ବୁଢ଼ା ଏ ଗଛଟାକୁ ଲଗାଇଥିଲା। ଝଙ୍କାଳିଆ ତେନ୍ତୁଳି ଗଛଟାରେ ଖୁନ୍ଦା ହୋଇଥିବା ଅସୁମାରି ପତ୍ର ସବୁ ଦୂରରୁ ମଧୁଆର ଟର୍ଚ୍ଚ ଆଲୁଅରେ ଧୂସରିଆ ଆଉ ଶାଗୁଆ ଦିଶୁଥାନ୍ତି। ଲୋକ ଗହଳିରୁ ଜଣକେ କହି ପକାଇଲା, ଖାଲି ଏଇ ଗୋଟିକ ନୁହେଁରେ ମଧୁ, କାହିଁ କେତେ। ତାପରେ ମଧୁଆର ଟର୍ଚ୍ଚ ଘୁରି ବୁଲିଲା ଗଛରୁ ଗଛକୁ, ତେନ୍ତୁଳିରୁ ଆମ୍ବ, ଆମ୍ବରୁ ବର, ବରରୁ ଅସ୍ୱସ୍ଥ। କହିଲା, ବୁଢ଼ା ଆଜି ଚାଲିଗଲା ସିନା, ହେଲେ ତା ହାତ ଲଗା ଗଛ କେତେଟା ରହିଗଲା ଗାଁରେ। ମଧୁଆର କଥାର ସମର୍ଥନରେ ସମବେତ ହଁଟିଏ ଶୁଭିଲା। ବାବାଜି ବାପାଙ୍କୁ କହିଲା, କ'ଣ ଆଉ କରିବା ଦାଦା, ଆଉ ବସି ରହିଲେ ଚଳିବ ନା, ରାତି ଆସି 11 ବାଜିଲାଣି, ଶୀଘ୍ର କାମଟା ସାରିଦେବା। ଧୋବା ବାରିକଙ୍କ ପାଖକୁ କିଏ ଗଲେଣି ନା ନାହିଁ? ଚାରିଜଣ ସ୍ୱେଚ୍ଛାସେବୀ ଠେଙ୍ଗା ଲଣ୍ଠନ ଧରି ବାହାରି ପଡ଼ିଲେ। ଖବର ଶୁଣି ପାଖ ଗାଁରୁ କେଇଜଣ ଶୁଭେଚ୍ଛୁ ମଧ୍ୟ ପହଞ୍ଚି ସାରିଥିଲେ। ସୂର୍ଯ୍ୟ ମୈତ୍ର ଧର୍ମବନ୍ଧୁ ସମସ୍ତେ ଆସି ହାଜର ହେଲେ। ଥମିଗଲା କାନ୍ଦଣାର ଲହରି। ମଝିରେ ମଝିରେ ଖାଲି ଅବୋଧ ପିଲାଙ୍କର ଏ ଶବ୍ଦ ଶୁଭୁଥାଏ। ଭୀମଦାସ ଥିଲା ଧର୍ମବନ୍ଧୁ। ମଝିରେ ଦୁଇ ଘର ଭିତରେ ମନମାଳିନ୍ୟ ଯୋଗୁଁ ଯିବା ଆସିବା ପ୍ରାୟ ବନ୍ଦ ଥିଲା। ଭୀମ ପୁଅ କଲିକତାରେ କାମ କରେ, ରଜ ଛୁଟିକୁ ଗାଁକୁ ଆସିଥିଲା। ବିରକ୍ତ ହୋଇ ବାପକୁ ହାଙ୍କି ଦେଇ ସେଠି ଆସି ପହଞ୍ଚିଥାଏ। କାମଦାମରେ ସହଯୋଗ ଦେବାକୁ ସେ ଥିଲା ଆଗଭର। ପୁଅ ପଛେ ପଛେ ଭୀମ ବିଚରା ଲଣ୍ଠନଟିଏ ଧରି ଆସି ପହଞ୍ଚିଥାଏ। ଭୀମ ପୁଅ କହିଲା, ନା ଆଉ ଡେରି କଲେ ହେବ ନାହିଁ, ଶୀଘ୍ର ମଢ଼ାଟା ଉଠିବା ଦରକାର ନା, କ'ଣ କହୁଛ ଦାଦା? ଅନେକ ଦାଦିସ୍ତାନୀୟ ବ୍ୟକ୍ତି ସମ୍ମତିରେ ମୁଣ୍ଡ ଟୁଙ୍ଗାରି ଦେଲେ। ଭିଡ଼ ଭିତରେ ଦାଦା ବୋଲି କାହାକୁ ସମ୍ବୋଧନ କଲା ସଠିକରେ ଜାଣିହେଲା ନାହିଁ। ଆରେ ବାଉଁଶ କାହିଁ, ଶୀଘ୍ର କୋକେଇ ଭିଡ଼ିଲ। ମଧୁଆ, ଭୀମ ପୁଅ, ବାପା ସମସ୍ତେ କୋକେଇ ଭିଡ଼ାରେ ଲାଗିଗଲେ। ନୂଆ ଠେକି ମାଠିଆ ସବୁ ଆଗରୁ କିଣା ହୋଇଥାଏ। ନଟିଆ ଦାଦା ନୃସିଂହ ଭାଇକୁ ଡାକି ପଚାରିଲେ, ଆରେ ନୃସିଂହ, କାହିଁ କାଠ କେଉଁଠି ଅଛି କହ, ମଶାଣୀକୁ ଆଗ କାଠ ବୋହି ନେବା ଦରକାର, ଦାହ କାମ ହେବ। ନୃସିଂହ ଭାଇ ହତାଶ ହୋଇ ଅନେଇ ରହିଲେ। ନଟିଆ ଦାଦା ପଚାରିଲା, କିରେ ନୃସିଂହ, ତୁ ପୁରା ଗଛ ହାଣି କରି ଆଗରୁ ସଜବାଜ କରି ରଖିଥିଲୁ। ନୃସିଂହ ଭାଇ ଥତମତ ହୋଇ ଛେପ ଢୋକି କହିଲେ, 1.5 ବର୍ଷ ତଳେ ଯାଇ ହୁଣାହାଣି କରି ରଖିଥିଲି, ଏଣେ ବାପା ତ ଡେରି କଲେ, କାଠ କ'ଣ ଆଉ ଅଛି, ସିଏ ସୁବିଧା ଅସୁବିଧାରେ ଖଣ୍ଡେ ଖଣ୍ଡେ ନେଇ ଖର୍ଚ୍ଚ କରିଦେଇଛି। ନଟିଆ ଦାଦା ଆଙ୍କରି ଅନେଇ ରହିଲେ। ପଚାରିଲେ, ତେବେ କ'ଣ ହେବ ଦେଖ, ନହେଲେ ପୋତିଦେବା ଦାଦା, ଲୁଣ ଫୁଣ ଘରେ ଥିବ, ମୁଁ ତାକୁ ପଚାରେ। ମଧୁଆ ଆଉ ସମ୍ଭାଳି ପାରିଲା ନାହିଁ, କୋଇଲି ଭିଡ଼ା ବନ୍ଦ କରି ପାଟି କରି ଉଠିଲା, ଏକଥା କେମିତି ତୁଣ୍ଡରେ ଧରୁଛ, ଏତେ ପୁରୁଖା ଲୋକ, ନିର୍ମାୟା ଉପକାରୀ ଲୋକ, ଗାଁରେ କେତେ କାମ ସିଏ ନ କରିଛନ୍ତି, ଅଣ୍ଡା ବଚ୍ଚା ସମସ୍ତଙ୍କୁ ଓ ଆ ଶିଖେଇଛନ୍ତି, ତାଙ୍କୁ ଦାହ କରିବା ନାହିଁ। ବୁଢ଼ା ନିଜେ ନିଜେ ଏତେ ଗଛ ଲଗେଇଥିଲେ, ଶେଷକୁ ଗୋଟିଏ ଡାଳ ତାଙ୍କ କପାଳରେ ଜୁଟିଲା ନାହିଁ, କହୁଛ କ'ଣ ନା ପୋତି ପକେଇବ। ଘଟଣାଟାକୁ ସମ୍ଭାଳି ଦେଇ ଜଣେ ସହୃଦୟ ବ୍ୟକ୍ତି ମନ୍ତବ୍ୟ ଦେଲେ, ନୃସିଂହ ବିଚରା ଆଉ କରିବ କ'ଣ, ସେ କ'ଣ ଡାଳ ହାଣି ନଥିଲା, ବୁଢ଼ା ତ ଏଣେ 2 ବର୍ଷ ହେଲା ଧକେଇ ଚାଲିଲେ, ଘର କରି ଭଲମନ୍ଦ କ'ଣ ନାହିଁ, କାଠ ଖର୍ଚ୍ଚ ହୋଇଯାଇଛି। ନଟିଆ ଦାଦା ନୃସିଂହ ଭାଇଙ୍କୁ କହିଲେ, ନା ରେ ନୃସିଂହ, ମଧୁଆ ଯାହା କହୁଛି ଠିକ, ଘନ ଭାଇକୁ ନିଆଁ ଦେବାକୁ ହେବ। ତାପରେ ଟିକେ ନିକାଞ୍ଚନକୁ ଡାକି ନେଇ ନଟିଆ ଦାଦା ନୃସିଂହ ଭାଇଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ। କଥାବାର୍ତ୍ତାଟା ନିହାତି ନିମ୍ନକଣ୍ଠରେ ହେବାରୁ କିଛି ଶୁଭିଲା ନାହିଁ। ସେ ଯାହା ହେଉ, ତାପରେ ନଟିଆ ଦାଦାଙ୍କ ନିର୍ଦ୍ଦେଶରେ ତାଙ୍କ ନିଜ ଘରୁ ମଶାଣୀକୁ କାଠ ବୁହା ଚାଲିଲା। ଘନ ବଡ଼ ବାପା କାହିଁ କେବେ ମାଷ୍ଟର ହୋଇ ଗାଁ ସ୍କୁଲରେ ପଢ଼ାଉଥିଲେ ଆମ ଜନ୍ମ ଆଗରୁ। ଗାଁରେ ମାଷ୍ଟରମାନଙ୍କ ପାଖରେ ଯେ ଲୁଚା ଛପା ପୁଞ୍ଜି ଥାଏ, ଏକଥା ବା କାହାକୁ ଅଜଣା। 6 ମାସ ପୂର୍ବରୁ ମାଳତୀ ଭାଉଜ ଏଇ କଥା ନେଇ ଗୁଣି ହେଉଥିଲେ। ବୁଢ଼ାର ତ ହଠାତ୍ 1.5 ବର୍ଷ ଆଗରୁ ପାଟି ପଡ଼ିଗଲା, ହେଲେ ଠରାଠରି କରିବା ବି ନାହିଁ। ମୋ ସାମ୍ନାରେ ଘନ ବଡ଼ବାପାଙ୍କର ବି ଥରେ ହିକା ହେଲା, ସେ ଉଁ ହେଲେ। ମାଳତୀ ଭାଉଜ ରୋଷେଇ ଘରୁ ଦୌଡ଼ି ଆସି ବସି ପଡ଼ି ବଡ଼ ଆକୁଳ କଣ୍ଠରେ ପଚାରିଥିଲେ, ବାପା ବାପା, କହିବ କି ବାପା, କହିଦେଉନ କେଉଁଠି କଣ୍ଟା ରଖିଛ। ତାପରେ ସେ ନିଜେ ଅଗଣା, ଘରସନ୍ଧି, ଭାଡ଼ି ତଳ, ଛପର ତଳ ସବୁଆଡ଼େ ଇସାରା କରି କରି ଥକି ପଡ଼ିଲେ। ଘନ ବଡ଼ବାପା ଏ ଅବସ୍ଥାରେ କ'ଣ ବୁଝୁଥିଲେ ମୁଁ ଜାଣେନା, ଖାଲି ଉଁ ହୋଇ ନିଥର ଦୃଷ୍ଟିରେ ଉପରକୁ ଚାହିଁ ରହିଥିଲେ। ଭାଉଜଙ୍କୁ କିଛିଟା ଗୁପ୍ତଧନ ପ୍ରାପ୍ତ ହେଲା କି ନାହିଁ, ସେ କଥା କେବଳ ତାଙ୍କୁ ଜଣା। ଗତ 2 ବର୍ଷ ଖଣ୍ଡେ ଧରି ବୁଢ଼ା ଆଜି ଯିବ କାଲି ଯିବ ବୋଲି ଆଲୋଚନା ଚାଲୁଥାଏ। ଲୋକମାନେ ଥରଥର କରି ହାଣ୍ଡି କୁଣ୍ଢେଇ କାଢ଼ି ପକାଉଥାନ୍ତି, ତରତର ହୋଇ ସନ୍ଧ୍ୟା ପୂର୍ବରୁ ଖାଇଦେଉଥାନ୍ତି, ମାତ୍ର କିଛି ହେଉନଥାଏ। ଭୀମଦାସ ଗାଁରେ ଅନ୍ୟାନ୍ୟ ପିତୃପୁରୁଷଙ୍କର ଉଦାହରଣ ଦେଇ କହୁଥାଏ, ଏମିତି କଥା ମୁଁ ଆଗରୁ କେବେ ଦେଖିନାହିଁ, ଘନ ଭାଇ ପରି ଏତେ କେହି ଠକି ନାହାନ୍ତି, ୟାଙ୍କର ତ ଏକଦମ ରେକର୍ଡ଼। ତୃତୀୟ ଶ୍ରେଣୀ ପିଲାଗୁଡ଼ାକ ଏସବୁ ଶୁଣି ତାଙ୍କ ପଢ଼ା ଗପ ବହି ଅନୁସାରେ ଘନ ବଡ଼ବାପାର ନୂଆ ନାଁ ଦେଇଥାନ୍ତି ମିଛୁଆ ରାଧୁଆ। ଏତେ ଥରର ମିଛ ଶେଷକୁ ଆଜି ହିଁ ସତ ପାଲଟିଗଲା, ପଡ଼ି ପଡ଼ି ଆଜି ହିଁ ଘନ ବଡ଼ବାପା ସତସତିଆ ମରିଗଲେ। କୋକେଇ ଭିଡ଼ା ସରିଲା, ସେପଟୁ ମଶାଣିରେ କାଠ ଖଞ୍ଜା ସରିବାର ଖବର ଆସିଲା। ଆମେ କେତେଜଣ କାନ୍ଧେଇବା କଥା, ସବୁ ଆଣିବାକୁ ଘର ଭିତରକୁ ଗଲୁ। ଘରଟା ଭୀଷଣ ଅପରିଷ୍କାର ହୋଇଥାଏ, ଯାତନା ଏବଂ ମରଣର ଗନ୍ଧ ଉତ୍କଟ ଭାବେ ଭରି ରହିଥାଏ ଘର ଭିତରେ। ମଇଳା ଛିଣ୍ଡା କନ୍ଥା ଉପର ବାଉଁଶରୁ ଝୁଲୁଥାଏ। ଗୋଟାଏ କଡ଼କୁ ଦୀପ ରୁଖା ପାଖରେ ଭାଗବତ ଏକାଦଶ ସ୍କନ୍ଦ ଥୁଆ ହୋଇଥାଏ। କତରା ଛିଣ୍ଡା ମସିଣା ଖୋଳହୀନ ତକିଆଟିଏ, ତକିଆଟି ଲାଗୁଥାଏ ମଣିଷର ଆତ୍ମା ସଦୃଶ, କାରଣ ଗୀତାରେ ବର୍ଣ୍ଣିତ ଆତ୍ମାର ସ୍ୱରୂପ ଭଳି ଏ ତକିଆଟିକୁ ମଧ୍ୟ ଅସ୍ତ୍ର କାଟିପାରିବ ନାହିଁ, ଅଗ୍ନି ଦାହ କରିପାରିବ ନାହିଁ, କିମ୍ବା ପାଣି ଓଦା କରିପାରିବ ନାହିଁ। ଯୁଗାନ୍ତର ଧରି ତେଲ ଚିକିଟା ତକିଆଟିକୁ ଆତ୍ମାବତ୍ ବନେଇ ଦେଇଥାଏ, ତାରି ଉପରେ ଶବ ପଡ଼ିଥାଏ, ଅନ୍ତିମ ଶୟନ। ହାଡ଼ ଉପରେ ନେସି ହୋଇଥାଏ ଧୁଳୁଧୁଳୁଆ ଚମ, ଦୀର୍ଘକାଳ ଧରି ପଡ଼ିରହି ଅଣ୍ଟା ହାତ କହୁଣୀ ସବୁରେ ଘା ହୋଇଯାଇଥାଏ। ମେଲା ଆଖି ଜିଭ ଗୋଟାଏ କଡ଼କୁ ଲେଉଟି ପଡ଼ିଥାଏ। ଭୟରେ ମୋ ରୁମ ଟାଙ୍କୁରି ଉଠିଲା, ତଥାପି ମୁଁ ସେଇଆଡ଼କୁ ଚାହିଁଥାଏ। ଶତସହସ୍ର କୋଷମାନଙ୍କ ଭିତରୁ ଝିଙ୍କି ହୋଇ ପ୍ରାଣବାୟୁ ଉଡ଼ି ଚାଲିଯାଇଛି। ସମସ୍ତେ ହାତ ଯୋଡ଼ି ଶବକୁ ପ୍ରଣାମ କଲେ, ସିଏ ତ ପ୍ରାୟ ସମସ୍ତଙ୍କଠାରୁ ପ୍ରଣାମ ହିଁ ପାଆନ୍ତି, ଅତି ପୁରୁଖା ପ୍ରାଇମେରୀ ମାଷ୍ଟର ଯେ ଥିଲେ। ଠେକିରେ ଗୋବର ପାଣି ଧରି ଭୀମଦାସ ଦୁଆର ମୁହଁରେ ପ୍ରସ୍ତୁତ ଥାଏ। ପାଣି ଛିଞ୍ଚି ଛିଞ୍ଚି ଶବ ପଛେ ପଛେ ମଶାଣି ଯାଏଁ ଯିବ। ଦିଅ ଉଠାଅ, ନଟିଆ ଦାଦା କହିଲେ। ବାପା ମୁଣ୍ଡ ପାଖକୁ ଯାଇ ଆଖି ପରେ ହାତ ଥୋଇ ମେଲା ଆଖିକୁ ବନ୍ଦ କରିଦେଲେ। ଶବକୁ ଉଠାଇ କୋକେଇରେ ଭିଡ଼ି କରି ରଖାଗଲା। ପାଥେୟ ଦିଆଗଲା, ସେଇ ମଶିଣା, ସେଇ କନ୍ଥା, ସେଇ ତକିଆ, ନୂଆ ଲୁଗାଟିଏ ପିନ୍ଧାଇ ଦିଆଗଲା। ଦୁଇ ବର୍ଷ ଧରି ଲୁଗାଟା ବାକ୍ସରେ ସାଇତା ହୋଇଥିଲା। ମାଳତୀ ଭାଉଜଙ୍କୁ ଆଉ ସମ୍ଭାଳ କିଏ? ଶବ ଛାଡ଼ିଦେବାକୁ ଏକବାର ନାରାଜ। ଆରେ ବୋହୂକୁ ସମ୍ଭାଳରେ, ହେଲେ ସମ୍ଭାଳୁଛି କିଏ? ସମସ୍ତେ ତ ନିଜେ ଅସମ୍ଭାଳ। ଶୁଭିଲା ହରି ବୋଲ ହରି ବୋଲ। ଉଠିଲା କୋକେଇ। ମୋ ପାଖରେ ଠିଆ ହୋଇଥିବା ଥୁରୁଥୁରିଆ ବୁଢ଼ା ଜଣେ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଥିଲା ମଶାଣି ଯାଏଁ, ଲମ୍ବି ଯାଇଥିବା ସରୁ ଅଙ୍କା ବଙ୍କା ପାଦଚଲା ରାସ୍ତା ଆଡ଼େ। ହିଡ଼ମାଟିର ଶାଗୁଆ ଘାସପତ୍ର ମଝିରେ ଫାଙ୍କ କରି ଫିଟି ପଡ଼ିଥିବା ସରୁଆ ରାସ୍ତାଟା ଦିନ ଆଲୁଅରେ ମାଟି ରଙ୍ଗର ଦିଶେ, ଧୂସରିଆ। ମୁଁ ତାଙ୍କ ବାଁ ହାତ ମୁଠାଇ ଧରି କହିଲି, ଅନ୍ଧାରରେ କୁଆଡ଼େ ନେଇଛ? ଚାଲୁନ ଯିବା, କୋକେ ଉଠିଲାଣି। ପ୍ରକୃତିସ୍ଥ ହେଲା ପରେ ସେ କହିଲେ, ହଉ ବାପ ଚାଲ ଚାଲ। ମୁହୂର୍ତ୍ତେ ପରେ ମୋ ହାତରୁ ନିଜ ହାତ ଛଡ଼େଇ ନେଇ କହିଲେ, ଏଇ 70 ବର୍ଷ ଭିତରେ କେତେଥର ଯେ ଏଇ ବାଟେ ଘନ ଭାଇ ଯା ଆସ କରିଥିବେ ତାର ଗଣତି ନାହିଁ, ହେଲେ ଆଜିର ଯାତ୍ରା ନିଆରା। ଜନ୍ମରେ ଥରଟିଏ ମାତ୍ର ଆସେ ସଭିଙ୍କ ପାଇଁ। ଆମେ ସମସ୍ତେ ଚାଲିବାକୁ ଲାଗିଲୁ। ଦୀର୍ଘ 2 ବର୍ଷ ପରେ ଘନ ବଡ଼ବାପା ଆଜି ହିଁ ଘରୁ ବାହାରିଲେ। 2 ବର୍ଷ ପୂର୍ବେ ଯାହା ଏଇ ବାଟେ ପାଖାପାଖି ଏମିତି ବୁହା ହୋଇ ରିକ୍ସାରେ ବୁଜୁଳାଟିଏ ପରି ଲଦା ହୋଇ ବ୍ଲକ ଅଫିସ ଆଡ଼େ ଯାଇଥିଲେ। ମାସିକ ପେନ୍ସନ୍ ଟଙ୍କା ପାଇଁ ନାତି ଟୋକା ରିକ୍ସାରେ ଲୋଡ଼ କରି ନେଇଥିଲା ତାଙ୍କୁ। ମଶାଣି ଯାଏଁ ରାସ୍ତାରେ ହରିବୋଲ ବ୍ୟତୀତ ଆଉ କିଛି ଶବ୍ଦ ଶୁଭି ନାହିଁ। ମୁଖାଗ୍ନି ପାଇଁ ଚଳନ୍ତା ନିଆଁ ବରିଆ ଥୁଆ ହୋଇଥାଏ। ତା ଆଗରୁ ଶବକୁ ଛିଞ୍ଚା ପାଣିରେ ଶୁଦ୍ଧ ଶୌଚ କରିସାରିବା ଉତ୍ତାରେ ସେଇଠି ମାଟିରନ୍ଧା ଯାଉ ମୁଠାଏ ତାର ବନ୍ଦ ଓଠ ପାଖରେ ଅର୍ପଣ କରି ନୃସିଂହ ଭାଇ ନିବେଦନ କଲେ, ବାପା ଖାଅ, ବାପା ଖାଅ, ବାପା ଖାଅ, ତାପରେ ପ୍ରଣାମ। ସମବେତ ସବୁ ଶବଯାତ୍ରୀ ହାତ ଯୋଡ଼ି କହି ଉଠିଲୁ, ଗଙ୍ଗା ଯା ଗୟା ଯା, ଜନ୍ମ ମରଣରୁ ମୁକ୍ତି ପା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ମାୟାଧର ସାହୁଙ୍କ ଗଳ୍ପ ଯାତ୍ରା। ରହିଲୁ, ନମସ୍କାର।